ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହା। ପହେଲା ମୁଖ୍ୟ ଖବର, ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହେଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଭଦ୍ରକ ଆବାଦନ ଶିଳ୍ପର କେନ୍ଦ୍ରସ୍ଥଳ ହେବା କହିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାନ 274 କୋଟି ଟଙ୍କାର 13 ପ୍ରକଳ୍ପର କଲେ ଉଦ୍ଘାଟନ ଆଉ ଶିଳାନ୍ୟାସ। ସମ୍ବଲପୁରର ଫସଲକେ ବିଦେଶ ପଠାବାରକେ ଚେଷ୍ଟା କରାଯିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ରାଜ୍ୟ ଇ ମାସ ଲାଗୁ ହେବା ନୂଆ ଅବକାରୀ ନୀତି, ସୂଚନା ଦେଲେ ଅବକାରୀ ମନ୍ତ୍ରୀ। ଏଥର ପୁରା ଖବର, ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହେଇଛି। ଗଲାକାଲ ଅଧରାତିନୁ ନନ୍ଦପଡ଼ାର ବମ୍ବରାଡ଼ ବାଲଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରାଜାର କୋଶଲେଶ୍ୱର ବାବା, ବାଲିବନ୍ଧାର ସୋମନାଥ, ମ୍ୟୁନିସିପାଲିଟି ଛକର ଗୁପ୍ତେଶ୍ୱର ମହାଦେବ ବାବା, ଫାଟକର ମହାକାଲେଶ୍ୱର ବାବା ଆର୍ ଜଗଜ୍ଜନନୀ ମାତା ପାର୍ବତୀଙ୍କ ସାଙ୍ଗେ ସୁସଜ୍ଜିତ ରଥଥି ନଗର ପରିକ୍ରମାଥି ବାହାରିଥିଲେ। ଏ ନଗର ପରିକ୍ରମା ଶୋଭାଯାତ୍ରାଥି ରାଜ୍ୟର ଭିନ୍ ଭିନ୍ ପାରମ୍ପରିକ ଲୋକନାଚ ଗୀତ ଦୁଲଦୁଲି ମେଲୋଡି ଦୁଲଦୁଲି ସହିତ କେରଳର ତମଲା ଅର୍ ମେଲମ ନାଚ, ମୁମ୍ବାଇର ଲାବଣୀ, ଖଡ଼ଗପୁରର ଶେର ବାଜା, ଗୋଆ କୋଲକାତା ଆର୍ ରାଜସ୍ଥାନ ନାଚଥି ସହର ଗଜଗଜ ହେଇ ଯାଇଥିଲା। ସାରା ରାତି ହଜାର ହଜାର ଲୋକ ଶୋଭାଯାତ୍ରା ଦେଖିଥିଲେ। ଏ ବଛର ବହୁତ ସଂଖ୍ୟାତି ମହିଳାମାନେ ରାତି ସମୟତି ଯାତ୍ରା ଦେଖୁଥିବାର ଦେଖାଯାଇଥିଲା। ଆଜ ପହଁପହନୁ କେତେ ଘଣ୍ଟାର ବିଶ୍ରାମ ଉତରୁ ଯାତ୍ରା ଫେର୍ ମୂଲ ହେଇଥିଲା। ଦିନବେଳାର ଜୋର ଖରାତି ବିଲ୍ ବାହାରୁ ଆସିଥିବା ଦେଖନାହାରୀଙ୍କର ତହକ ନାଇଁ କମିଥାଇ। ଆକାଶବାଣୀ ତରଫୁ ଆଜି ସକାଳ ବେଳା ଯାତ୍ରା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଉପରବେଳା ଦେବଦମ୍ପତି ନିଜ ନିଜର ପୀଠନ ପହଞ୍ଚିଥିଲେ। ଯାତ୍ରା ଯାଉଥିବାର ରାସ୍ତାଟି ଠାନେ ଠାନେ ଭକ୍ତମାନେ ଦେବଦମ୍ପତିଙ୍କୁ ବନ୍ଦେଇଥିବାର ବେଳେ ମହାଆଳତି ଉତରୁ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ହୋଇଥିଲା। ପୁଲିସ ତରଫୁ କଡ଼ା ପୁଲିସ ବନ୍ଦୋବସ୍ତ ହୋଇଥିବା ବେଳେ କେହିନି ପ୍ରକାର ଅଘଟନ ନାଇଁ ଘଟିଥିବାରୁ ଯାତ୍ରା ଆୟୋଜକ ଆଉ ପ୍ରଶାସନକେ ଆଶ୍ୱସ୍ତି ଦେଇଛେ। ଭିନ୍ ଭିନ୍ ସାମାଜିକ ଆର୍ ନାଗରିକ ଅନୁଷ୍ଠାନ ତରଫୁ ଦେଖନାହାରୀଙ୍କୁ ପିଇବାର ପାଇଁ ସର୍ବତ ଆର୍ ଜଲଖିଆ ମଟା ଯାଇଥିଲା। ଆଜି ଉପରବେଳା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଗଲା ଅକ୍ଷି ତୃତୀୟାନୁ ମୂଲ ହେଇଥିବା ଶୀତଳଷଷ୍ଠୀ ଯାତ୍ରାର ଗହ ଗହ ମହମତି ପୂର୍ଣ୍ଣାହୁତି ହୋଇଛେ। ବଲାଙ୍ଗୀର ଜିଲ୍ଲାର ଭିନ୍ ଭିନ୍ ଶିବ ମନ୍ଦିରମାନଙ୍କେ ଶୀତଳଷଷ୍ଠୀ ଯାତ୍ରା ଶେଷ ହେଇଛି। ବଲାଙ୍ଗୀରର 11 ଯାତ୍ରା କମିଟି ତରଫୁ ଶୀତଳଷଷ୍ଠୀ ଯାତ୍ରା ହୋଇଥିଲା। ଦେବଦମ୍ପତିଙ୍କର ବିବାହ ଉତରୁ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା। ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ଯାତ୍ରା ଶେଷ ହେଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କର ସହିତ ବୈଦ୍ୟନାଥର ବାବା କୋଶଲେଶ୍ୱର, ଚର୍ଦ୍ଦାର ବାବା କପିଲେଶ୍ୱର, ବୀର ମହାରାଜପୁରର ବାବା ଚମ୍ପେଶ୍ୱର ଆଉ ଗୋଧନେଶ୍ୱରଙ୍କ ପୀଠନ ଚାଲିଥିବା ଶିବ ପାର୍ବତୀଙ୍କର ବିବାହ ଉତ୍ସବ ପର୍ବ ସରିଲା ଉତରୁ ଆଜି ଦେବଦମ୍ପତି ମନ୍ଦିର ପ୍ରବେଶ କରିଛନ୍। ମନ୍ଦିର ବିଜେ ଆଗନୁ ମହାଦେବ ବାବା ଆଉ ଦେବୀ ପାର୍ବତୀଙ୍କର ସାଂସ୍କୃତିକ ଶୋଭାଯାତ୍ରାଟି ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସେନ୍ତା ବୌଦ୍ଧ ଜିଲ୍ଲାର ବାବା ମାତଙ୍ଗେଶ୍ୱର, ବାବା ରାମନାଥ, ବାବା ଚନ୍ଦ୍ରଚୂଡ଼, ଚାରିଛକର ଶ୍ରୀ ଶ୍ରୀ କେଦାରେଶ୍ୱର ମହାଦେବ, ନୃପା ଗାଁର ବ୍ରଜେଶ୍ୱର ମହାଦେବ, ପଲାସର ଧବଲେଶ୍ୱର ମହାଦେବ, ବିରାମଚନ୍ଦ୍ରପୁରର ସୁବର୍ଣ୍ଣେଶ୍ୱର ମହାଦେବ ଦେବୀ ପାର୍ବତୀଙ୍କର ସାଙ୍ଗେ ବିବାହ ଉତରୁ ସାଂସ୍କୃତିକ ଶୋଭାଯାତ୍ରାଥି ଆଜି ଗମ୍ଭୀରା ବିଜେ କରିଛନ୍। ଭଦ୍ରକ ଜିଲ୍ଲା ଆବାଦିନେ ଶିଳ୍ପର କେନ୍ଦ୍ରସ୍ଥଳ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭଦ୍ରକ ଜିଲ୍ଲାନ 274 କୋଟିନୁ ଅଧିକା ଟଙ୍କା ଖର୍ଚ୍ଚାଥି 13 ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିକିରି ମୁଖ୍ୟମନ୍ତ୍ରୀ କହିଛନ୍। ଆବାଦିନେ ଭଦ୍ରକନ 6000 କୋଟିନୁ ଅଧିକା ଟଙ୍କା ଖର୍ଚ୍ଚାଥି ଭିନ୍ ଭିନ୍ ଶିଳ୍ପ ପ୍ରତିଷ୍ଠା କରାଯିବା, ଏଥିଲାଗି ବହୁତଟେ ନିଯୁକ୍ତି ସୁଯୋଗ ବିଲ୍ ସୃଷ୍ଟି ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫୁ ପୁରୀ, ଭୁବନେଶ୍ୱର, ଭବାନୀପାଟଣା ଆଉ ରାୟଗଡ଼ଠାନୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଏବା ବୁଧବାରଠାନୁ ମୂଲ ହେବା। ଏବେ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ବସ୍ ସେବାକେ ଶୁଭାରମ୍ଭ କରିବେ। ଏ ବସ୍ ସେବା ପୁରୀନୁ ଅଯୋଧ୍ୟା, ଉଜ୍ଜୟିନୀ, ତିରୁପତି, ହାଇଦ୍ରାବାଦ ଆଉ ଭିଲାଇକେ ଚାଲ୍ବା। ସେନ୍ତା ଇ ବସ୍ ଭୁବନେଶ୍ୱରନୁ ବିଶାଖାପାଟଣା ଆଉ ରାୟଗଡ଼ ଆର୍ ଭବାନୀପାଟଣାନୁ ହାଇଦ୍ରାବାଦକେ ଚାଲ୍ବା ବୋଲି ବିଭାଗ ତରଫୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ କାଲି ଦେବଗଡ଼ ଜିଲ୍ଲା ଗସ୍ତୀ ଆସିକରି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଦେବଗଡ଼ ନୂଆବାଲି ରହିଠାରେ ତିଆରି ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ କୋଠା ସହିତ ଭିନ୍ ଭିନ୍ ପ୍ରକଳ୍ପ ଉଦ୍ଘାଟିଥିବା ବୋଲି ଜଣାପଡ଼ିଛି। ସମ୍ବଲପୁରରେ ଚାଷ ହେଉଥିବା ଭିନ୍ ଭିନ୍ ଫଲ ଆର୍ ପନିପରିବାକେ ବିଦେଶ ବଜାରକେ ପଠାବା ଲାଗି ଚେଷ୍ଟା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ରେଙ୍ଗାଲିଠାରେ ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁର ହେଉଛି ଚଷା ଆର୍ ଚାଷୀମାନଙ୍କର ଇଲାକା, ଆଉ ଇନର ମୁଖିଆ ଜୀବିକା ହେଉଛି ଚାଷ। ହେଥିଲାଗି ଇନ ଚାଷବାସ ଦରବ, ପ୍ରାଣୀପାଳନ, ଗୋପାଳନ ଆଉ ମାଛ ଚାଷ ଉତ୍ପାଦନ ବଢ଼ାବାରକେ ଲକ୍ଷ୍ୟ ରଖାଯାଇଛି। ଚାଷୀ ଦରବ ସଂରକ୍ଷଣ କରିବାର ଲାଗି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, ଚାଷୀମାନଙ୍କର ଉତ୍ପାଦନ ବଢ଼ାବାର ଆର୍ କମାନୀ ଦୁଇଗୁଣା କରବାର ଦିଗେ ବିକଶିତ କୃଷି ସଂକଳ୍ପ ଅଭିଯାନ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍। ଇ ଅବସରରେ ଶ୍ରୀ ପ୍ରଧାନ କୃଷି ରଥର ଶୁଭାରମ୍ଭ କରିବାର ସହିତ ସୋଏଲ ହେଲ୍ଥ କାର୍ଡ ମାଟିଛନ୍। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ସରକାର ଇ ମାସ ଭିତରେ ନୂଆ ଅବକାରୀ ନୀତି ଲାଗୁ କରାଯିବ ବୋଲି ଅବକାରୀ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍, ନୂଆ ମଦ ନୀତି ଅନୁସାରେ ନୂଆ ଦୋକାନ ଖୋଲିବା ଲାଗି ଅନୁମତି ନାହିଁ ଦିଆଯାଏ। ଅଲଗା ରାଜ୍ୟର ମଦ ନୀତି ଅନୁଧ୍ୟାନ କରିବା ଲାଗି ତିନିଟା ଟିମ୍ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, କେରଳ ଆଉ ତାମିଲନାଡ଼ୁ ଯିବେ। ଆଇବା 7 ଆଉ 8 ତାରିଖ ଅଧିକାରୀ ଦଲ ଫେରିଲା ଉତରୁ ନୂଆ ନୀତିକେ ନେଇକରି ଯାହା କିଛି ପରିବର୍ତ୍ତନ କରାଯିବ ସେସବୁକୁ ନଜରତି ରଖିକରି 3 ବର୍ଷିଆ ନୀତି ଲାଗୁ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଦେଶେ ଏପ୍ତକ 3,961 କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ କେରଳନ ସବୁନୁ ଅତକା 1,435 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ବେଳେ ମହାରାଷ୍ଟ୍ରନ 506, ଦିଲ୍ଲୀନ 483 ଆର୍ ଓଡ଼ିଶାନ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍। ମନ୍ତ୍ରଣାଳୟର କୋଭିଡ୍ ଡ୍ୟାସ୍ବୋର୍ଡ ତଥ୍ୟ ଅନୁସାରେ କୋଭିଡ୍ଥି ଦିଲ୍ଲୀ, ତାମିଲନାଡ଼ୁ, କେରଳ ଆଉ ମହାରାଷ୍ଟ୍ରନ ଜଣେ ଲେଖା ଆକ୍ରାନ୍ତଙ୍କର ଜୀବନ ଯାଇଛି। NEET PG 2025 ପରୀକ୍ଷାକେ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ NBEMS ସ୍ଥଗିତ କରିଛି। ଏହି ପରୀକ୍ଷା ଏବେ 15 ତାରିଖ ହେବାରକେ ଥିଲା। 2 ସିଫ୍ଟ ବଦଲା ଗୋଟେ ସିଫ୍ଟ ପରୀକ୍ଷା କରିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଉତରୁ NBEMS ଏହି ନିଷ୍ପତ୍ତି ନେଇଥିବାର ଜଣାପଡ଼ିଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା JEE ଆଡଭାନ୍ସଡ୍ ପରୀକ୍ଷା ଫଲ ଆଜି ବାହାରିଛି। ସର୍ବଭାରତୀୟ ସ୍ତରଥି ରଜିତ ଗୁପ୍ତା 1 ନମ୍ବର ହୋଇଛନ୍। ଗଲା ମାସ 18 ତାରିଖ ହୋଇଥିବା ପହିଲା ଆଉ 2 ନମ୍ବର ପେପର ପରୀକ୍ଷାଟି ମୋଟ 1,80,442 ଜଣ ପରୀକ୍ଷା ଦେଇଥିଲେ। ଏଥି ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟ ସରକାର ଯୁକ୍ତ 3 ନାଁ ଲେଖା ଲାଗି ଫର୍ମ ଦାଖଲ କରିବାର ସମୟ ବଢ଼ାଇଛନ୍। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ ଏବେ ବୁଧବାର ରାତି 11:45 ତକ ଆଶାୟୀ ଛାତ୍ରଛାତ୍ରୀ ଫର୍ମ ଦାଖଲ କରିପାରିବେ। ଏହି ଆବେଦନ ସମୟ May 20 ତକ ରହିଥିଲା। ମାତ୍ର ଆବେଦନ ସମୟ ବଢ଼ାବାର ଲାଗି ବହୁତଟେ ଦାବି ହେବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ଗାଁ ଇଲାକାମାନଙ୍କେ ପିଇବାର ପାଣିର ଅସୁବିଧା ଦୂର କରିବା ଲାଗି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ 100 କୋଟିରୁ ଏତକା ଟଙ୍କାଥି ତିଆରି ହୋଇଥିବା 8 ପ୍ରକଳ୍ପ ଉଦ୍ଘାଟନ କରିଛନ୍। ଜିଲ୍ଲାର ପାଟନାଗଡ଼ ଉପଖଣ୍ଡର ବେଲପଡ଼ା ବ୍ଲକର 6 ଜାଗା ସହିତ ପାଟନାଗଡ଼ ବ୍ଲକର 2 ଗାଁର ଏସବୁ ପ୍ରକଳ୍ପ ଉଦ୍ଘାଟନ କରାଯାଇଛି। ବୌଦ୍ଧ ସଦର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କର ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ଶିବିରଟି 71 ଅଭିଯୋଗ ଆସିଥିଲା ବେଳକେ ସେଥିରେ ଭିତରୁ 30 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଛି। ବାକି ଅଭିଯୋଗମାନଙ୍କର ସମାଧାନ ଦିଗେ ପଦକ୍ଷେପ ନେବାରକେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହ ନ ହୋଇଥିବା ଜନଶୁଣାଣି ଶିବିରଟି 86 ଅଭିଯୋଗ ଆସିଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରିବାରକେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ହୋଇଥିବା ଜନଶୁଣାଣି ଶିବିରଟି 22 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନର ମିଳିତ ଜନଶୁଣାଣି ଶିବିର ହୋଇଯାଇଛି। ଏଥି 85 ଅଭିଯୋଗ ଆସିଥିଲା। ଗୋଟିଏ ଅଭିଯୋଗର ତୁର୍ତ୍ତି ସମାଧାନ କରିକରି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ବାକି ଅଭିଯୋଗମାନଙ୍କର ସମାଧାନ କରିବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଆର୍ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାନ ହୋଇଯାଇଛି। ଏଥି 47 ଅଭିଯୋଗ ଆସିଥିବା ବେଳେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ଅଭିଯୋଗମାନଙ୍କର ସମାଧାନ କରବାର୍କେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶେଷ ମୁଖ୍ୟ ଖବର ଫିର୍ଘାଏ। ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଭଦ୍ରକ ଏହା ଦିନେ ଶିଳ୍ପର କେନ୍ଦ୍ରସ୍ଥଳ ହେବା କହିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରର ଫସଲକେ ବିଦେଶ ପଠାବାର କିଛି ଚେଷ୍ଟା କରାଯିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।